ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଧାରଣ ନିର୍ବାଚନ ସମ୍ଭିଧାନ ଆର୍ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିଥିବାନୁ ଦେଶବାସୀଙ୍କୁ ଜଣାଲେ କୃତଜ୍ଞତା। ଦେଶେ ଆଇବା କାଲିଠାନୁ ଲାଗୁ ହେବା ତିନିଟା ନୂଆ ଅପରାଧିକ ଆଇନ। ଆଇବା ପାଞ୍ଚ ବଛର ଭିତରେ ଓଡ଼ିଶାକେ ଗୋଟିଏ ବିକଶିତ ରାଜ୍ୟ ଭାବେ ଗଢ଼ବାର ଲକ୍ଷ୍ୟତେ ଜାରି ରହିବା କାମ କହିଲେ ମୁଖ୍ୟମନ୍ତ୍ରୀ। ଆଉର୍ ମୁଖ୍ୟ ଶାସନ ସଚିବ ଭାର ସମ୍ଭାଳିଲେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜା। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମ୍ଭିଧାନ ଆର୍ ଦେଶର ଗଣତାନ୍ତ୍ରିକ ପ୍ରଣାଳୀ ଉପରେ ନିଜର ବିଶ୍ୱାସ ଦୋହରାଇଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍। 2024 ସାଧାରଣ ନିର୍ବାଚନ ବିଶ୍ୱର ସବୁନୁ ବଡ଼ ନିର୍ବାଚନ ଥିଲା ଆଉ ହେତି 65 କୋଟି ଲୋକ ମତଦାନ କରିଥିଲେ ବୋଲି ସେ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି କହିଛନ୍।
मैं आज देशवासियों को धन्यवाद करता हूं कि उन्होंने हमारे संविधान और देश की लोकतांत्रिक व्यवस्थाओं पर अपना अटूट विश्वास दोहराया है। 24 का चुनाव दुनिया का सबसे बड़ा चुनाव था जिसमें 65 करोड़ लोगों ने वोट डाले हैं। मैं चुनाव आयोग और मतदान की प्रक्रिया से जुड़े हर व्यक्ति को इसके लिए बधाई देता।
आज दिन और महत्वाब्दी से कहे जन जी आज ହୁଲ୍ ଦିବସ ପାଳନ କରାଯାଉଛି। ଏ ଦିନେ ଝାଡ଼ଖଣ୍ଡର ଦୁଇ ବୀର ପୁତ୍ର ସିଦ୍ଧୁ ଆର୍ କାହ୍ନୁ ଖୁବ୍ ସାହସର ସାଙ୍ଗେ ଦେଇଥିବାର ବଳିଦାନ ଆଜ ବି ଲୋକ ପ୍ରେରଣା ଦେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଏ ବଛର ମୂଲ କରାଯାଇଥିବାର ଏକ ପେଡ଼ ମା କେ ନାମ ଅଭିଯାନ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍।
इस वर्ष विश्व पर्यावरण दिवस पर एक विशेष अभियान शुरू किया गया है। इस अभियान का नाम है एक पेड़ माँ के नाम। मैंने भी एक पेड़ अपनी माँ के नाम लगाया है। मैंने सभी देशवासियों से, दुनिया के सभी देशों के लोगों से ये अपील की है कि अपनी माँ के साथ मिलकर या उनके नाम पर एक पेड़ जरूर लगाएं।
ସେ କହିଛନ୍ ସାରା ବିଶ୍ୱନ ଏ ବଛର ଦଶମ ଯୋଗ ଦିବସ ଖୁବ୍ ଉଷ୍ଣାକିର ସଙ୍ଗେ ପାଳନ କରାଯାଇଛି। ନୀଳନଦୀ ଆର୍ ଲୋହିତ ସାଗର ଖଣିନ ଲାଖ ଲାଖ ଲୋକ ଯୋଗ କରୁଥିବାର ଫଟୋ ଲୋକପ୍ରିୟ ହୋଇଛି। ଆଇବା ମାସ ମୂଲ ହେବାରକେ ଯାଉଥିବା ପ୍ୟାରିସ୍ ଅଲମ୍ପିକ୍ ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ଦଳକେ ଶୁଭକାମନା ଜଣାଇଛନ୍। ଆକାଶବାଣୀର ସଂସ୍କୃତ ଭାଷାତି ସମ୍ବାଦ ପ୍ରସାରଣ ଆଜ 50 ବଛର ପୂର୍ତ୍ତି କରିଥିବାରୁ ପ୍ରଧାନମନ୍ତ୍ରୀ ଆକାଶବାଣୀ ପରିବାରକେ ଶୁଭେଚ୍ଛା ଜଣାବାର ସଙ୍ଗେ କହିଛନ୍।
मम प्रियाः देशवासिनः अद्य अहम् किञ्चित् चर्चाम् संस्कृत भाषायाम् आरभे। आप सोच रहे होंगे कि मन की बात में अचानक संस्कृत में क्यों बोल रहा हूं? आज 30 जून को आकाशवाणी का संस्कृत बुलेटिन अपने प्रसारण के 50 साल पूरे कर रहा है। मैं ऑल इंडिया रेडियो परिवार को बधाई देता हूं।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଉ ହପ୍ତେ ଉତ୍ତରୁ ପୁରୀନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେବାରକେ ଯାଉଛି। ପ୍ରଭୁ ଜଗନ୍ନାଥଙ୍କ କୃପା ଦେଶବାସୀଙ୍କ ଉପରେ ରହିଥାଉ ବୋଲି ସେ ଆଶ କରିଛନ୍। ଇତାର ସଙ୍ଗେ ପ୍ରଧାନମନ୍ତ୍ରୀ ଅମରନାଥ ଯାତ୍ରା ଆର୍ ପଣ୍ଢରପୁର ୱାରିଥି ଭାଗ ନେଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭକାମନା ଜଣାଇଛନ୍। ଭାରତର ସମୃଦ୍ଧ ସଂସ୍କୃତି ଇତିହାସ ଆର୍ ବିକଶିତ ଭାରତ ପ୍ରୟାସ ଲାଗି ମନ୍ କି ବାତ୍ର ଆଲୋଚନା ଜାରି ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଦେଶର ଆଇନ ବ୍ୟବସ୍ଥାଟି ଆଇବା କାଲିଠାନୁ ନୂଆ ତିନିଟା ଆଇନ କାର୍ଯ୍ୟକାରୀ ହେବା। 1860 ବ୍ରିଟିଶ ଆଇନ ଭାରତୀୟ ପିଙ୍ଗଲ କୋଡ୍ ଆଇପିସି ବଦଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ଫୌଜଦାରୀ ଆଇନ 1973 ବଦଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଆଉ 1872 ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ବଦଲା ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 କାର୍ଯ୍ୟକାରୀ ହେବା। ଲାଗୁ ହେବାରକେ ଥିବା ଏହି ତିନି ନୂଆ ଆଇନ ପୁଲିସ ଆର୍ ତଦନ୍ତ ବ୍ୟବସ୍ଥାକେ ଆଧୁନିକ ଯୁଗକେ ଆଣିବା ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍। ଗଲା ବଛର ସଂସଦର ଶୀତକାଳୀନ ଅଧିବେଶନଟି ଏହି ଆଇନ ବାବଦ ତିନିଟା ବିଲ୍ ଗୃହୀତ ହୋଇଥିଲା। ଇଣ ଜଣାଇ ଦିଆଯାଇପାରେ ଯେ 1947 ଦେଶ ସ୍ୱାଧୀନ ହେଲା ଉତ୍ତରୁ ବିଲ୍ ବ୍ରିଟିଶ ଶାସନ ସମୟରେ ତିନିଟା ଆଇନ ସ୍ୱାଧୀନ ଭାରତରେ ଚଲୁଥିଲା। ଭାରତୀୟ ନାଗରିକମାନଙ୍କୁ ସମ୍ଭିଧାନ ଅନୁସାରେ ସବୁ ପ୍ରକାରର ଅଧିକାର ନ୍ୟାୟ ଆର୍ ସୁରକ୍ଷା ଦେବାର ଲାଗୁ ହେବାରକେ ଥିବା ତିନି ନୂଆ ଆଇନର ଉଦ୍ଦେଶ୍ୟ ଥାଏ। ପ୍ରଯୁକ୍ତି ବିଦ୍ୟା ଆର୍ ବୈଜ୍ଞାନିକ ଜ୍ଞାନ ଦିବସ ଆଧାରିତ ନୂଆ ଧରଣର ଅପରାଧକେ ବିଚାର କରିବାର ଲାଗି ଏହି ଆଇନଟି ବ୍ୟବସ୍ଥା ରହିଛି। ସମାଜଟି ଗରିବ ଅବହେଳିତ ଆଉ ସମ୍ବେଦନଶୀଳ ବର୍ଗକେ ଐତକା ସୁରକ୍ଷା ଦେବା ସହିତ ନାଗରିକମାନଙ୍କର ଅଧିକାର ଦକ୍ଷ ନ୍ୟାୟିକ ଶାସନ ଆର୍ ନ୍ୟାୟ ପ୍ରଣାଳୀକେ ତ୍ୱରିତ କରିବାର ଲାଗି ଏହି ନୂଆ ଆଇନଟି ବ୍ୟବସ୍ଥା ରହିଛି। ଆଇବା ପାଞ୍ଚ ବଛର ଭିତରେ ଓଡ଼ିଶାକେ ଗୋଟିଏ ବିକଶିତ ରାଜ୍ୟ ଭାବେ ଗଢ଼ବାର ଲକ୍ଷ୍ୟତେ କାମ ଜାରି ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆତି ଭାରତୀୟ ଜନତା ପାର୍ଟି ତରଫୁ ଆୟୋଜିତ ବିଜୟ ସମ୍ବର୍ଦ୍ଧନା ଉତ୍ସବଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦଳର ପ୍ରମୁଖ ନେତୃବୃନ୍ଦ ଆର୍ ଜାତୀୟ ସ୍ତରର ନେତାମାନଙ୍କୁ ଧନ୍ୟବାଦ ଜଣାବାର ସଙ୍ଗେ ଦଳ ତରଫୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରତିକେ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରାଯିବା ବୋଲି କହିଛନ୍। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୁଲ୍ବାଠାନୁ ନେଇକରି ଦଳ ତରଫୁ ଦିଆଯାଇଥିବା ସବୁ ନିର୍ବାଚନୀ ପ୍ରତିଶ୍ରତି ପାଳନ କରବାରକେ ତାଙ୍କର ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଉତ୍ସବଟି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ବୋଧନ ଦେଇକରି କହିଛନ୍ ଯେ ଆଇବା ପାଞ୍ଚ ବଛର ଭିତରେ ଓଡ଼ିଶା ରେଳବାଇ କ୍ଷେତ୍ରଟି ଲକ୍ଷେ କୋଟି ଟଙ୍କାର ନୂଆ ପ୍ରକଳ୍ପ ପାଇବା, ଭାରତୀୟ ଜନତା ପାର୍ଟିକେ ଖୁବ୍ ସଂଖ୍ୟାନୁ ଭୋଟ୍ ଦେଇଥିବାନୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଭାଷଣଟି ରାଜ୍ୟର 4.5 କୋଟି ଲୋକ କୃତଜ୍ଞତା ଜଣାଇଛନ୍। ଏହି ଉତ୍ସବଟି ଭାରତୀୟ ଜନତା ପାର୍ଟିର ସବୁ ସାଂସଦ ଆର୍ ବିଧାୟକମାନେ ଉପସ୍ଥିତ ଥିବା ବେଳେ ଉତ୍ସବର ଶେଷ ଦଳର ରାଜ୍ୟର ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଧନ୍ୟବାଦ ଦେଇଥିଲେ। ଶ୍ରୀକ୍ଷେତ୍ର ପୁରୀନ ପ୍ରସିଦ୍ଧ ରଥଯାତ୍ରା ଲାଗି ପୂର୍ବତଟ ରେଳବାଇ ତରଫୁ 315 ସ୍ୱତନ୍ତ୍ର ଟ୍ରେନ୍ ଚଲାବାର ପ୍ରସ୍ତୁତି ହୋଇଛି। ହେଥିଲାଗି ରେଲ ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ୍ ବୁଲି ଦେଖିବା ସଙ୍ଗେ ରଥଯାତ୍ରା ସମୟାତି ଭକ୍ତମାନଙ୍କ ସୁବିଧା ଲାଗି ରେଳବାଇ ତରଫୁ କରାଯାଉଥିବାର ବ୍ୟବସ୍ଥାର ସମୀକ୍ଷା କରିଛନ୍। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ଏଥର ରଥଯାତ୍ରା ଲାଗି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଆର୍ ପଶ୍ଚିମବଙ୍ଗ ସାଙ୍ଗେ ଓଡ଼ିଶାର ଭିନ୍ ଭିନ୍ ଇଲାକାନୁ ପୁରୀକେ ରେଳ ଚଲାଯିବା, ପୁରୀକେ ରାଜ୍ୟର ପାଖାପାଖି ସବୁ ଜିଲ୍ଲା ସାଙ୍ଗେ ଯୋଡ଼ବାର ସଙ୍ଗେ ଆର୍ କେତେ ଜାଗାନୁ ଭିଲ୍ ସ୍ୱତନ୍ତ୍ର ଟ୍ରେନ୍ ଚଲାବାରକେ ଯୋଜନା କରାଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍। ହୁଲ୍ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାନ୍ତାଳ ବିଦ୍ରୋହର କ୍ରାନ୍ତିକାରୀ ଯୋଦ୍ଧାମାନଙ୍କୁ ସୁର୍ତ୍ତା କରିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସେ କହିଛନ୍ ଯେ ଜନଜାତି ସମାଜର ଏକତା ଆଉ ସଂଘର୍ଷ ବ୍ରିଟିଶ ଶାସନର ମୂଳଦୁଆକେ ଦୁହଲେଇ ଦେଇଥିଲା। ନିଜର ସଂସ୍କୃତି, ଜଙ୍ଗଲ, ମାଟି ଆଉ ଅଧିକାରର ସୁରକ୍ଷା ଲାଗି ବ୍ରିଟିଶମାନଙ୍କର ବିରୋଧନ ବିଦ୍ରୋହ କରିଥିବା ସିଦ୍ଧୋ ଆର୍ କାହ୍ନୁ, ଚାନ୍ଦ ଭୈରବ ଆର୍ ଫୁଲୋ ଆର୍ ଜ୍ଞାନଙ୍କର ବାଗିର ଆଦିବାସୀ ବୀର ଆର୍ ବୀରଙ୍ଗନାମାନଙ୍କର ଅମରଗାଥା ଭାରତୀୟମାନଙ୍କର ଲାଗି ପ୍ରେରଣା ଆଉ ଗୌରବର ଉତ୍ସ ହୋଇକରି ରହିବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ଆଜି ଉପରବେଳା ରାଜ୍ୟର ମୁଖ୍ୟ ଶାସନ ସଚିବ ଭାର ସମ୍ଭଲେଇଛନ୍। ଆଜି ସରକାରୀ ଚାକିରିନୁ ଅବସର ନେଇଥିବାର ଆଘର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍। ଲୋକସେବା ଭବନର ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରୁ ଦୁଇ ବରିଷ୍ଠ ଅଧିକାରୀ କିଛି ସମୟ ଆଲୋଚନା କରିଥିଲେ। ବିଶିଷ୍ଟ ସମାଜବାଦୀ ବିଚାରକ ଆର୍ ଆଘର ସାଂସଦ କିଶନ ପଟ୍ଟନାୟକଙ୍କର 94ତମ ଜୟନ୍ତୀ ବରଗଡ଼ନ ପାଲିତ ହୋଇଯାଇଛି। ଏହି ଅବସରରେ ବରଗଡ଼ର ସମତା ଭବନର ସମତା ବିନ୍ଦୁ ରକ୍ତଦାନ ସଂସ୍ଥା ତରଫୁ ହୋଇଥିବା ରକ୍ତଦାନ ଶିବିରକେ ଚାଷୀ ନେତା ଲିଙ୍ଗରାଜ ଉଦ୍ଘାଟନ କରିଥିଲେ। ଶିବିରଟି 48 ଜଣ ରକ୍ତଦାନ କରିଥିଲେ। ଆକାଶବାଣୀ କଟକ ଜୋରନ୍ଦା ଆର୍ ବିବିଧ ଭାରତୀର ଉପନିର୍ଦ୍ଦେଶକ ଆର୍ କାର୍ଯ୍ୟକ୍ରମ ପ୍ରମୁଖ ତରୁଣକାନ୍ତି ରାଉତ ଆଜି ସରକାରୀ ଚାକିରିନୁ ଅବସର ନେଇଛନ୍। 33 ବର୍ଷର ଚାକିରି ଜୀବନ୍ତୀ ଶ୍ରୀ ରାଉତ ଦୁଇଥର 1996 ଆର୍ 97 ମସିହାତି ପ୍ରିକ୍ସ ଇଟାଲିଆ ସମ୍ମାନ ଲାଗି ଭାରତନୁ ମନୋନୀତ ହୋଇଥିଲେ। ସେନ୍ତା 2019 ମସିହାତି ଇରାନର ତେହେରାନଠାରେ ଶ୍ରୀ ରାଉତଙ୍କୁ ସାଙ୍ଗୀତିକ ଉଦ୍ଘୋଷଣା ଲାଗି ଚତୁର୍ଦ୍ଦଶ ବେତାର ମହୋତ୍ସବଟି ସମ୍ମାନିତ କରାଯାଇଥିଲା। ସେ 8ଥର ଜାତୀୟ ସ୍ତର୍ଣ୍ଣବିଲ୍ ପୁରସ୍କାର ପାଇଛନ୍। 2019 ମସିହାତି ଶ୍ରୀ ରାଉତଙ୍କ ନାଟକ ତଥାପି ନିକାଞ୍ଚନ ଏସିଆ ପେସିଫିକ୍ ବ୍ରଡ୍କାଷ୍ଟିଂ ୟୁନିୟନ ପୁରସ୍କାର ଚୟନ ମଣ୍ଡଳୀ ତରଫୁ 4ଟା ଶ୍ରେଷ୍ଠ ନାଟକ ଭିତରେ ଠାନ୍ ପାଇଥିଲା। ଶ୍ରୀ ରାଉତ 2000 ଭାରତ ସରକାରଙ୍କ କୋଲମ୍ବୋ ଯୋଜନାର ବୃତ୍ତି ପାଇକରି ନେଦରଲ୍ୟାଣ୍ଡର ଉଚ୍ଚଶିକ୍ଷା ଲାଭ କରିଥିଲେ। ସେନ୍ତା ଆକାଶବାଣୀ ରାଉରକେଲାର ବରିଷ୍ଠ ଉଦ୍ଘୋଷକ ରଘୁନନ୍ଦନ ଲାକ୍ରାଭିଲ୍ ଆଜି ଚାକିରିନୁ ଅବସର ନେଇଛନ୍। 1997 ମସିହାତି ସେ ଆକାଶବାଣୀ ତାଙ୍କର ଚାକିରି ଜୀବନ ମୂଲ କରିଥିଲେ। ବୌଦ୍ଧ ବିଜୁ ପଟ୍ଟନାୟକ ସନ୍ତରଣାଗାରନ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆଷ୍ଠାନୁ ମୁଲେଇଛେ। ଆଇବାକାଲ ଉଦ୍ଯାପିତ ହେବାରକେ ଥିବା ଏହି ପ୍ରତିଯୋଗିତାକେ ଜିଲ୍ଲା ସନ୍ତରଣ ସଂଘର ସଭାପତି ଆର୍ ନଗରପାଲ ମୃତ୍ୟୁଞ୍ଜୟ ମିଶ୍ର ଉଦ୍ଘାଟନ କରିଥିଲେ। ପ୍ରତିଯୋଗିତାଟି ବାଳକ ଆର୍ ବାଳିକା ବର୍ଗନ ମୋଟ 125 ଜଣ ପ୍ରତିଯୋଗୀ ଭାଗ ନେଉଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରଭାବତି ଆଇବାକାଲ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିବା। ଆଇବାକାଲ ସକାଲ ତକ ପଶ୍ଚିମ ଓଡ଼ିଶାର ସମ୍ଭଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ ଦେବଗଡ଼ ସହିତ ରାଜ୍ୟର 13 ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆକଳନ କରାଯାଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଧାରଣ ନିର୍ବାଚନଟି ସମ୍ଭିଧାନ ଆର୍ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିଥିବାନୁ ଦେଶବାସୀଙ୍କୁ ଜଣାଲେ କୃତଜ୍ଞତା। ଦେଶେ ଆଇବାକାଲଠାନୁ ଲାଗୁ ହେବା 3ଟା ନୂଆ ଅପରାଧିକ ଆଇନ। ଆଇବା 5 ବର୍ଷ ଭିତରେ ଓଡ଼ିଶାକେ ଗୋଟିଏ ବିକଶିତ ରାଜ୍ୟ ଭାବେ ଗଢ଼ବାର ଲକ୍ଷ୍ୟଟି ଜାରି ରହିବା କାମ କହିଲେ ମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟ ଶାସନ ସଚିବ ଭାର ସମ୍ଭଲାଲେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜା। আজির আঞ্চলিক খবর ইনু শেষ হল যুগার।